କୁନ୍ତଳା ସେଠି ମୋ ନାଁ ବାଲତଟା ସାହି। ଆମେ ଆମ ସମୟରେ ଆମେ ଯେତେବେଳେ ବୋହୂ ହେଇଥିଲୁ ଆମେ ଏଠୁ ଯେଡ଼େ ସବୁ କାମ କରୁଥିଲୁ, କାରଣ ସେଥିପାଇଁ ଆମର ରୋଗ ବୈରାଗ କିଛି ନଥିଲା। ଆମେ ଧାନ କୁଟୁଥିଲୁ, ପାଣି କାଢୁଥିଲୁ, ନୁଗା କାଚୁଥିଲୁ, ମସଲା ବାଟୁଥିଲୁ, ଚକି ପେଶୁଥିଲୁ, ଗୋଡ଼ ଘଷୁଥିଲୁ। ଶାଶୁ ଶ୍ୱଶୁର ଦଶଟା ଥିଲେ ବି ଘଷିବାକୁ ପଡ଼ୁଥିଲା। ଆମର ସେଠି ଏକ୍ସରସାଇଜ ହେଲା, ଆମ ବେଶୀକି ଅସୁବିଧା କିଛି ନଥିଲା, ରୋଗ ବି ଆମଠି ନଥିଲା। ଏବେ ବି ଆମକୁ ତ ରୋଗ ହେଇନି, ଆମକୁ ମୋତେ 53 ବର୍ଷ ହେଲାଣି, ମୋତେ ତ ବି ରୋଗ ନାହିଁ। ଆଉ ଏବେ କ'ଣ ଟିକିଏ ଟିକିଏ କ'ଣ ସାଙ୍ଗେ ସାଙ୍ଗେ ଏ ଛିଙ୍କିଲା, ଏ ଖାସିଲା, ଏ ବେଡ୍ ରେଷ୍ଟ, କାହିଁକି କିଛି କରିବେନି। ବେଡ୍ ରେଷ୍ଟ ନେଲା କ'ଣ ସେଠୁ, ତାପରେ ଫ୍ୟାମିଲି ମାନେ ଏ ଯେଉଁ ଛୁଆ ପିଲା ରହିଲେ ଯା ସିଜରିଂ କର ବେଡ୍ ରେଷ୍ଟ କହିକି, ଏଇସବୁ ଜିନିଷ ହେଉଛି ନା। ଆଉ ନହେଲେ ଆମର ଆମ ଯେତେବେଳେ ଶାଶୁ ହେଇଥିଲୁ 4ଟା ରାତିରେ ଉଠିବୁ, ଗାଈ ଖୁଆଇବାକୁ ଦେବୁ, ଟାଇମ୍ ଅନୁଯାୟୀ ଶାଶୁ ଶ୍ୱଶୁର ଖାଇବେ। ଆମେ ଏମିତି ବୋହୂ ହେଇଥିଲୁ, କିନ୍ତୁ ଯଦି ବି କେହି ବିଶ୍ୱାସ ନ କରେ, ଏବେ ବି ମୋର ଅଛନ୍ତି ମୋ ଶ୍ୱଶୁର, ସିଏ ବି ଏବେ ବି ମାନେ 100 ପାଖାପାଖି ହେଲେ ସିଏ ବି କହିବେ ଆମେ କୁ। ଆଉ ତାପରେ ତ ସାନ୍ଠଳା ମୋର ବଳିଲା, ଆଉ କହିବି କୁ। ଆଉ ସ୍ୱାମୀ ତମର, ମୋ ସ୍ୱାମୀ ଛାଡ଼ିଲେ ମୋ ହାତ 20 ବର୍ଷ ହେଲା, ମୋ ପିଲା ହେଇଥିଲେ 6 ବର୍ଷର 7 ବର୍ଷର, ମୁଁ ମୋ ପିଲାଙ୍କୁ ମଣିଷ କରିଛି ବାଲିତୋଟା ସାହିରେ।